ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଆରାବଳୀରେ ଖଣି ଖନନ କାର୍ଯ୍ୟ ଉପରେ ବିସ୍ତୃତ ନିରୀକ୍ଷଣ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମକୋର୍ଟ ଅଟଳ ପେନ୍ସନ୍ ଯୋଜନାର କାର୍ଯ୍ୟକାରିତା ଅବଧି 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି କେନ୍ଦ୍ର ସରକାର ଜାରି କଲେ ନୂତନ ଜାତୀୟ ବିଦ୍ୟୁତ୍ ଚିଠା ନୀତି 2026 ପାଞ୍ଚଟିକିଆ T20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆଜି ନାଗପୁରଠାରେ ଭାରତ ବିପକ୍ଷରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି ଏବଂ ସନ୍ତୋଷ ଟ୍ରଫି ଫୁଟବଲ ଚାମ୍ପିୟନ୍ସିପ୍ର ଆଜିକାର ମ୍ୟାଚ୍ଗୁଡ଼ିକରେ ରାଜସ୍ଥାନ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଜୟୀ ଆରାବଳୀଠାରେ ଖଣି ଖନନ କାର୍ଯ୍ୟ ଏବଂ ଏ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ପରୀକ୍ଷା ନିରୀକ୍ଷା କରିବା ଲାଗି ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ବେଞ୍ଚ ଏଥିଲାଗି ଏହି କ୍ଷେତ୍ରରେ ପାରଦର୍ଶିତା ଥିବା ବୈଜ୍ଞାନିକ ତଥା ପରିବେଶବିତ୍ମାନଙ୍କର ନାମ ଆସନ୍ତା 4 ସପ୍ତାହ ମଧ୍ୟରେ ସୁପାରିଶ କରିବା ଲାଗି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାଟି ଏବଂ ଆମିକସ୍ କ୍ୟୁରି କେ ପରମେଶ୍ୱରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବେଆଇନ ଖଣି ଖନନକୁ ରୋକିବା ସହିତ ଆରାବଳୀର ସୁରକ୍ଷା ଲାଗି ସର୍ବୋଚ୍ଚ ଅଦାଲତ ଏହି ପଦକ୍ଷେପ ନେଇଛନ୍ତି ଅଟଳ ପେନ୍ସନ୍ ଯୋଜନାର କାର୍ଯ୍ୟକାରିତା ଅବଧିକୁ କେନ୍ଦ୍ର ସରକାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ନେଇ ନିଷ୍ପଭି ନିଆଯାଇଛି ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାକୁ ପ୍ରୋହାହନ ତଥା ଏହାର ପ୍ରଚାର ଓ ପ୍ରସାର ଲାଗି ମଧ୍ୟ 2030-31 ବର୍ଷ ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ଯୋଗାଇଦେବେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ବାର୍ଦ୍ଧକ୍ୟ ଆର୍ଥିକ ସୁରକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ 2015 ମେ ମାସରେ ଏହି ଯୋଜନା ଆରମ୍ଭ କରାଯାଇଥିଲା ଏହି ଯୋଜନାରେ ହିତାଧିକାରୀଙ୍କର ଆର୍ଥିକ ଅନୁଦାନ ଅନୁଯାୟୀ 60 ବର୍ଷ ପରେ ସେମାନଙ୍କୁ ମାସିକ 1,000-5,000 ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ପେନ୍ସନ୍ ଯୋଗାଇ ଦିଆଯିବ ଅଟଳ ପେନ୍ସନ୍ ଯୋଜନାରେ ଏପର୍ଯ୍ୟନ୍ତ 8,66,00,000 ଉର୍ଦ୍ଧ୍ୱ ହିତାଧିକାରୀ ପଞ୍ଜିକୃତ ହୋଇଥିବା ବେଳେ ଏହା ଦେଶର ସମାବେଶୀ ସାମାଜିକ ସୁରକ୍ଷା ଢାଞ୍ଚାକୁ ଅଧିକ ସଶକ୍ତ କରିବା ଦିଗରେ ସହାୟକ ହୋଇଛି ଏତଦ୍ବ୍ୟତୀତ ଭାରତର ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବି ଲାଗି 5,000 କୋଟି ଟଙ୍କାର ଇକ୍ୱିଟି ରାଶି ଅନୁମୋଦନ ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ଆଜି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି ମିଳିଥିବା ସୂଚନା ଅନୁଯାୟୀ ଏହାଦ୍ୱାରା ପ୍ରାୟ 25,74,000 ନୂତନ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ ଏହି ଇକ୍ୱିଟି ରାଶି ପ୍ରଦାନ କରାଯିବା ଦ୍ୱାରା ଦେଶର ଏମ୍ଏସ୍ଏମ୍ଇଗୁଡ଼ିକ 2025 ଆର୍ଥିକ ବର୍ଷ ଶେଷ ସୁଦ୍ଧା 76,00,000 ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଇପାରିବେ ଏହି ପରିମାଣ 2028 ଆର୍ଥିକ ବର୍ଷ ଶେଷ ସୁଦ୍ଧା 1 କୋଟି ଟଙ୍କା ଅତିକ୍ରମ କରିବାର ଆଶା କରାଯାଉଛି ମିଳିଥିବା ସଦ୍ୟତମ ତଥ୍ୟ ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର 30 ସୁଦ୍ଧା 6,90,00,000 ଏମ୍ଏସ୍ଏମ୍ଇ ଦ୍ୱାରା 30,16,00,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ଏହି ହାରକୁ ଭିତ୍ତି କରି 2027-28 ଆର୍ଥିକ ବର୍ଷ ଶେଷ ସୁଦ୍ଧା 1,12,00,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବାର ଆକଳନ କରାଯାଇଛି ଏହାଛଡ଼ା ଏହି ସମୟସୀମା ସୁଦ୍ଧା 25,74,000 ନୂତନ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସୃଷ୍ଟି କରାଯାଇପାରିବାର ଲକ୍ଷ୍ୟ ରଖାଯାଇଛି ଆଜି କ୍ୟାବିନେଟ୍ରେ ଅନୁମୋଦନ କରାଯାଇଥିବା ଇକ୍ୱିଟି ରାଶି 3ଟି ପର୍ଯ୍ୟାୟରେ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂତନ ଜାତୀୟ ବିଦ୍ୟୁତ୍ ଚିଠା ନୀତି 2026 ଜାରି କରାଯାଇଛି 2047 ସୁଦ୍ଧା ଏକ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ଶକ୍ତି କ୍ଷେତ୍ରକୁ ରୂପାନ୍ତରୀକରଣ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ 2030 ସୁଦ୍ଧା ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର 2,000 କିଲୋୱାଟ୍ ଘଣ୍ଟା ଏବଂ 2047 ସୁଦ୍ଧା 4,000 ଉର୍ଦ୍ଧ୍ୱ କିଲୋୱାଟ୍ ଘଣ୍ଟା କରିବା ନେଇ ଏହି ଚିଠା ନୀତିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି 2024-25 ଆର୍ଥିକ ବର୍ଷରେ ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର 1,460 କିଲୋୱାଟ୍ ଘଣ୍ଟା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ଜଳବାୟୁ ପରିବର୍ତ୍ତନ ଦିଗରେ ନିଜର ପ୍ରତିବଦ୍ଧତା ସମ୍ପର୍କରେ ମଧ୍ୟ ଏହି ନୀତିରେ ଉଲ୍ଲେଖ କରାଯାଇଛି 2030 ସୁଦ୍ଧା ନିର୍ଗମନ ତୀବ୍ରତା 45% ହ୍ରାସ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ମନ୍ତ୍ରଣାଳୟ କହିଛି ବିଶ୍ୱସନୀୟ ଏବଂ ଉନ୍ନତମାନର ଶକ୍ତି ସୁଗମ ମୂଲ୍ୟରେ ପାଇବା ଦିଗରେ ଏକ ଦୂରଦୃଷ୍ଟି ସମ୍ପନ୍ନ ପରିବେଶ ଅନୁକୂଳ ଶକ୍ତି କ୍ଷେତ୍ର ବିକାଶ କରିବା ଲାଗି ଏହି ଚିଠା ନୀତିରେ ବ୍ୟବସ୍ଥା ରହିଛି ଏହି ନୀତି ଚୂଡ଼ାନ୍ତ ହେବା ପରେ ବର୍ତ୍ତମାନର ଜାତୀୟ ବିଦ୍ୟୁତ୍ ନୀତି 2005ର ସ୍ଥାନ ନେବ ବୋଲି ଶକ୍ତି ମନ୍ତ୍ରଣାଳୟ କହିଛି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାଭସ୍ଠାରେ ଆଇବିଏମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରବିନ୍ଦ କ୍ରିଷ୍ଣା ଏବଂ ମେଟାର ମୁଖ୍ୟ ବୈଷୟିକ ବ୍ୟାପାର ଅଧିକାରୀ ଜୁଏଲ୍ କାପ୍ଲାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୈତିକ ଫୋରମ୍ ଅବସରରେ ଶ୍ରୀ ବୈଷ୍ଣବ କରିଥିବା ଏହି ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ସେ କହିଛନ୍ତି, ବୈଷୟିକ ନବସୃଜନତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତକୁ ଏକ ପ୍ରମୁଖ ମାର୍ଗଦର୍ଶକ ଭାବେ ପରିଗଣିତ କରାଯାଉଛି। କୃତ୍ରିମ ବୁଦ୍ଧିମତା ଭିତ୍ତିଭୂମି କ୍ଷେତ୍ରରେ ଭାରତରେ 70 ବିଲିୟନ ଆମେରିକୀୟ ଡଲାରର ପୁଞ୍ଜିନିବେଶ ହେବା ସମ୍ପର୍କରେ ଶ୍ରୀ ବୈଷ୍ଣବ ଏହି ଅବସରରେ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଆଗାମୀ ଏକ ବର୍ଷ ମଧ୍ୟରେ ଆଉ 50 ବିଲିୟନ ଆମେରିକୀୟ ଡଲାର ନିବେଶ କରାଯିବାର ଆଶା ରହିଛି। ଆସନ୍ତା ମାସରେ ଭାରତରେ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ମାଧ୍ୟମରେ ବୈଷୟିକ ଜ୍ଞାନକୌଶଳ କେବଳ ଦେଶରେ ନୁହେଁ ବରଂ ସମଗ୍ର ଗ୍ଲୋବାଲ୍ ସାଉଥ୍ରେ ମଧ୍ୟ ସୁଗମ ହେବାର ସୁନିଶ୍ଚିତ କରାଯାଇପାରିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ମୁଖ୍ୟଙ୍କର ଭାରତକୁ ଏକ ଦ୍ୱିତୀୟ ପର୍ଯ୍ୟାୟ କୃତ୍ରିମ ବୁଦ୍ଧିମତା ଶକ୍ତି ଭାବେ ଦେଇଥିବା ମନ୍ତବ୍ୟକୁ ଶ୍ରୀ ବୈଷ୍ଣବ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଛନ୍ତି। ଭାରତ କୃତ୍ରିମ ବୁଦ୍ଧିମତା ପ୍ରସ୍ତୁତି କ୍ଷେତ୍ରରେ ବିଶ୍ୱରେ ତୃତୀୟ ବୋଲି ଷ୍ଟାଣ୍ଡଫୋର୍ଡ ର୍ୟାଙ୍କିଙ୍କୁ ଉଦ୍ଧୃତ କରି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଦେଶରେ ପ୍ରାୟ 2 ଲକ୍ଷ ଷ୍ଟାର୍ଟଅପ୍ ରହିଥିବା ବେଳେ ବୈଶ୍ୱିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ପ୍ରଥମ 3ଟି ସ୍ଥାନରେ ଭାରତ ସ୍ଥାନିତ ହୋଇପାରିଛି। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଡିପ୍ଟେକ୍ କ୍ଷେତ୍ରରେ ଅଧିକ ଗବେଷଣାତ୍ମକ କାର୍ଯ୍ୟ କରିଥିବା ବେଳେ 2030 ସୁଦ୍ଧା 7 ନାନୋମିଟର ବୈଷୟିକ ଜ୍ଞାନକୌଶଳ ହାସଲ କରିବା ଦିଗରେ ଭାରତ ଅଗ୍ରସର ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସମନ୍ୱୟ କରାଯାଇ ସମବାୟ ସଂଘୀୟତାର ଉଦାହରଣ ସୃଷ୍ଟି ହୋଇଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଜାଣିବା ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି ଏମ୍ସ ପ୍ରକଳ୍ପ ସମ୍ପର୍କରେ। ମଙ୍ଗଳଗିରିଠାରେ 960 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଏମ୍ସ ହସ୍କିଟାଲ 183.11 ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି। ଏଥିଲାଗି 1,618.23 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ମେଡିକାଲ କଲେଜ ଲାଗି ବାର୍ଷିକ 125 ଜଣ ଏମ୍ବିବିଏସ୍ ଛାତ୍ର ନାମ ଲେଖାଇପାରିବେ। 2018 ମଙ୍ଗଳଗିରି ଏମ୍ସ ବିଜୟୱାଡ଼ା ସ୍ଥିତ ସରକାରୀ ସିଦ୍ଧାର୍ଥ ମେଡିକାଲ କଲେଜ ପରିସରରେ ଅସ୍ଥାୟୀ ଭାବେ ଏହା ଆରମ୍ଭ କରାଯାଇଥିଲା। 2019 ମାର୍ଚ୍ଚ ମାସରେ ଏହି ପ୍ରତିଷ୍ଠାନ ଓପିଡି ସେବା ନିଜର ସ୍ଥାୟୀ କ୍ୟାମ୍ପସରେ ଆରମ୍ଭ କରିଥିଲା। ତେବେ କାର୍ଯ୍ୟକାରିତା ସମୟରେ ଏହି ପ୍ରକଳ୍ପର ସମ୍ମୁଖରେ ଭିତ୍ତିଭୂମିରେ ଆହ୍ୱାନ ସୃଷ୍ଟି ହୋଇଥିଲା। 2018 ଏପ୍ରିଲ୍ 25 ତାରିଖରେ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ସମୀକ୍ଷା କରିବା ସହିତ ଉଭୟ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଏହି ପ୍ରକଳ୍ପକୁ ଠିକ୍ ସମୟ ମଧ୍ୟରେ ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆନ୍ତଃ ମନ୍ତ୍ରଣାଳୟ ତଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟରେ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଥିଲେ। ଏହାର ଫଳସ୍ୱରୂପ 2023 ଜାନୁଆରୀ 31 ତାରିଖରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା। ତେବେ 2024 ଫେବୃୟାରୀ 25 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳଗିରି ଏମ୍ସକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବର୍ତ୍ତମାନ ଏହି ହସ୍କିଟାଲରେ ବିଭିନ୍ନ ପ୍ରକାର ରୋଗର ନିରାକରଣ କରାଯିବା ସହିତ ଜନସାଧାରଣଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। କ୍ରିକେଟ୍। ଭାରତ ନ୍ୟୁଜିଲାଣ୍ଡ ପୁରୁଷବର୍ଗ 5ଟିକିଆ ଟି20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ନାଗପୁରଠାରେ ଖେଳାଯାଉଛି। ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦଟି ପ୍ରସ୍ତୁତ ହେବା ସମୟରେ ଭାରତ 3 ଓଭରରେ 2 ୱିକେଟ୍ ହରାଇ 31 ରନ୍ ସଂଗ୍ରହ କରିଛି। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ରାୟପୁରଠାରେ ଆସନ୍ତା ଶୁକ୍ରବାର ଦିନ ଖେଳାଯିବ। 79ତମ ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଚାମ୍ପିୟନ୍ସିପ୍ ଆଜିଠାରୁ ଆସାମରେ ଆରମ୍ଭ ହୋଇଛି। ସକାଳେ ଢାକୁଆଖାନାଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ଉତ୍ତରାଖଣ୍ଡକୁ 3-2 ଗୋଲ୍ରେ ପରାସ୍ତ କରିଛି। ସେହିଭଳି ଅପରାହ୍ନରେ ସିଲାପାଥରରେ ଅନୁଷ୍ଠିତ ମ୍ୟାଚ୍ରେ ପଶ୍ଚିମବଙ୍ଗ ନାଗାଲାଣ୍ଡକୁ 4-0 ଏବଂ ତାମିଲନାଡୁ ଘରୋଇ ଦଳ ଆସାମକୁ 1-0 ହରାଇ ଦେଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଆରାବଳୀରେ ଖଣି ଖନନ କାର୍ଯ୍ୟ ଉପରେ ବିସ୍ତୃତ ନିରୀକ୍ଷଣ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମକୋର୍ଟ। ଅଟଳ ପେନ୍ସନ୍ ଯୋଜନାର କାର୍ଯ୍ୟକାରିତା ଅବଧି 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି। କେନ୍ଦ୍ର ସରକାର ଜାରି କଲେ ନୂତନ ଜାତୀୟ ବିଦ୍ୟୁତ୍ ଚିଠାନୀତି 2026 ଏବଂ 5ଟିକିଆ ଟି20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆଜି ନାଗପୁରଠାରେ ଭାରତ ବିପକ୍ଷରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।